ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୁବନେଶ୍ୱର ଲୋକସେବା ଭବନ ଗଲାକାଏଲ ଅନୁସୂଚିତ ଜନଜାତିଙ୍କ ଲାଗି ଥିବା ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ସଦସ୍ୟା ଡକ୍ଟର ଆଶା ଲାକ୍ରାଙ୍କ ଉପସ୍ଥିତି ଜନଜାତିଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ କେନ୍ଦ୍ରୀୟ ଆଉ ରାଜ୍ୟସ୍ତରୀୟ ଯୋଜନା ବାବଦେ ଆଲୋଚନା କରାଯାଇଥିଲା। ଖାସକରି ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ଗୁଣାତ୍ମକ ଆବାସିକ ଶିକ୍ଷା ଆଉ ନାଗରିକ ଅଧିକାର ସୁରକ୍ଷା ଆଇନ ଉପରେ ଜୋର୍ ଦିଆଯାଇଥିଲା। ରାଇଜେ ଜନଜାତି ଯୋଜନାକେ ତଲ ସ୍ତର ତକ ପହଞ୍ଚାବାର ଲାଗି ଇ ଅବସରରେ ପରାମର୍ଶ ଦିଆଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫୁ ଆସାମର ଗୌହାଟୀଠାରେ ଜାନୁଆରୀ 30 ଫେବୃୟାରୀ 1 ତାରିଖ ତକ ତିନିଦିନିଆ ଓଡ଼ିଶା ପରବର ଆୟୋଜନ କରାଯିବା। ଉତ୍ତର ପୂର୍ବ ରାଜ୍ୟମାନଙ୍କେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର ଲକ୍ଷ୍ୟଥି ଓଡ଼ିଶା ପରବର ଆୟୋଜନ କରାଯାଉଛି। ଏଥିଲାଗି ଗଲାକାଲି ପର୍ଯ୍ୟଟନ ବିଭାଗ ସମ୍ମିଳନୀ କକ୍ଷନ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଓଡ଼ିଶା ପରବର 6 ବିଭାଗ ତରଫୁ 20 ଷ୍ଟଲ ଆଉ 10 ଖାଦ୍ୟ ଷ୍ଟଲ ପ୍ରଦର୍ଶନ କରବାରକେ ବୈଠକଥି ଧାରିଜ କରାଯାଇଥିଲା। ରାଜ୍ୟ ଜଳସମ୍ପଦ ବିଭାଗ ତରଫୁ ଆଜିଠାନୁ ସାରା ରାଜ୍ୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ଜାନୁଆରୀ 20 ତାରିଖ ତକ ହେବାରକେ ଥିବା ପାଣି ପଞ୍ଚାୟତ ପକ୍ଷ ଅବସରରେ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ରାଜ୍ୟ ପର୍ଯ୍ୟଟନ ବିଭାଗ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫୁ ଆଜିଠାନୁ ଚିଲିକା ଓ ମଙ୍ଗଳା ଯୋଡ଼ିଠାରେ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆୟୋଜନ କରାଯାଉଛି। ମହୋତ୍ସବକେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଭୁବନେଶ୍ୱର ଲୋକସେବା ଭବନ ଆବାସୀ ଜରି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ମହୋତ୍ସବ ଜୈବ ବିବିଧତାର ସଂରକ୍ଷଣ ସାଙ୍ଗେ ଚିଲିକାନ ପକ୍ଷୀମାନଙ୍କ ସୁରକ୍ଷା ଆଉ ଦାୟିତ୍ୱ ସମ୍ପନ୍ନ ପର୍ଯ୍ୟଟନ ଅଭ୍ୟାସକେ ତହଙ୍କାବାର ଦିଗେ ସାହାଯ୍ୟ କରିବା ବୋଲି ସରକାରଙ୍କ ତରଫୁ କୁହାଯାଇଛି। ଏହି ଅବସରରେ ପକ୍ଷୀ ନିରୀକ୍ଷଣ ନୌଚାଳନା କର୍ମଶାଳା ଆଉ ଆଲୋଚନା ଚକ୍ରମାନ ଆୟୋଜନ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଧୀନତା ଦିବସ ଉଦ୍ବୋଧନ କି ନେଇକରି ଉର୍ଦ୍ଦୁ ଭାଷାତି ତିଆରି ହୋଇଥିବା ବହି ଖୁଦ୍ୱତେ ମୋଦି ଲାଲକିଲା କି ଫସିଲ ସେକେ ଗଲାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍କୋଚନ କରିଛନ୍। ଶିକ୍ଷା ମନ୍ତ୍ରଣାଳୟ ତରଫୁ ତିଆରି ହୋଇଥିବା ଏହି ବହି ଜରିଏ ଉର୍ଦ୍ଦୁ ଭାଷାର ପ୍ରଚାର ପ୍ରସାର କରାଯିବା, ଭାଷାଗତ ଅନ୍ତର୍ଭୁକ୍ତିକରଣ ଦିଗେ ଏହି ବହିର ଉନ୍କୋଚନ ଗୋଟିଏ ବଡ଼ ପଦକ୍ଷେପ ଆଏ ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ପୁରୀ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର ଗଲାକାଲି ପୁଷ୍ୟାଭିଷେକ ନୀତି କରାଯାଇଛି। ଶ୍ରୀନଅର୍ଣ୍ଣ ଗଜପତି ମହାରାଜ ସିଂହାସନଥି ବସ୍ଲା ଉତ୍ରୁ 16 ଶାସନ ବ୍ରାହ୍ମଣଙ୍କ ସହିତ 32 କରବାଡ଼ ବ୍ରାହ୍ମଣ ଆଉ ପଣ୍ଡିତମାନେ ପୁଷ୍ୟା ନକ୍ଷତ୍ର ଯୋଗତି ପାରମ୍ପରିକ ରୀତିନୀତି ଅନୁସାରେ ତାଙ୍କର ଅଭିଷେକ କରିଥିଲେ। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆନ ଚାଲିଥିବା 28 ନମ୍ବର ସମ୍ବଲପୁର ଲୋକ ମହୋତ୍ସବ ଆଜି ଉଦ୍ଯାପିତ ହେବା। ଆଇବାକାଲିଠାନୁ ଯୁବ ଉତ୍ସବ ମୂଲ ହେବା। ଗଲାକାଲି ମହୋତ୍ସବ ଥି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସମ୍ବଲପୁର ମାଟିର ମହକ ଆର୍ ମହିମା ଅତି ନିଆରା ବୋଲି କହିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳମାନେ ଲୋକକଳାର ପ୍ରଦର୍ଶନ କରିଥିଲେ। ସୂଚନା ଅନୁସାରେ ଆଇବା 11 ତାରିଖ ତକ ପଲ୍ଲିଶ୍ରୀ ମେଳା ଚାଲବା। ସେଡ଼େ ଝାରସୁଗୁଡ଼ାନ ଚାଲିଥିବା 5-ଦିନିଆ ଜିଲ୍ଲା ମହୋତ୍ସବ ଦୁଲଦୁଲି 2026 କଲାକାଲି ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଯୋଗ ଦେଇଥିଲେ। ରାଜ୍ୟ ଓ ରାଜ୍ୟ ବାହାରର ଦଲମାନଙ୍କ ସହିତ ଓଲିଉଡ୍ କଳାକାରଙ୍କ ନାଚଗୀତ ଦର୍ଶକ ଝୁମି ଉଠିଥିଲେ। ଏବେ 18 ତାରିଖରୁ ସମ୍ବଲପୁରନ ହେବାରକେ ଥିବା ସମ୍ବଲପୁରୀ ଧନୁଯାତ୍ରା ଲାଗି ଗଲାକାଲି ଶ୍ରୀକୃଷ୍ଣ ବରଣ କରାଯାଇଛି। ଶ୍ରୀକୃଷ୍ଣ ଅଭିନୟ କରୁଥିବା ଓମ୍ ସାଇ ପଣ୍ଡାଙ୍କୁ ଛତାବର ଗାଁ ନଥିବା ତାଙ୍କର ଘରେ ମହୋତ୍ସବ କମିଟି ତରଫୁ ବରଣ କରାଯାଇଥିଲା। ବରଗଡ଼ ଜିଲ୍ଲା ଚେସ୍ ଆସୋସିଏସନ୍ ତରଫୁ ଆଇବା 10 ତାରିଖରୁ 2-ଦିନିଆ ରାଜ୍ୟସ୍ତରୀୟ ମହିଳା ଚେସ୍ ପ୍ରତିଯୋଗିତାର ଆୟୋଜନ କରାଯିବା। ଏଥିଲାଗି ଆଇବା 7 ତାରିଖ ତକ ନାଁ ପଞ୍ଜୀକରଣ କରାଯିବା। ପ୍ରତିଯୋଗିତାଟି ସାରା ରାଜ୍ୟ ବହୁତଟି ପ୍ରତିଯୋଗୀ ଭାଗ ନେଉଛନ୍। କଳାହାଣ୍ଡି ଲୋକ ମହୋତ୍ସବ 2026ର ଆୟୋଜନ ଲାଗି ଗଲାକାଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ହୋଇଥିବା ଗୋଟିଏ ବୈଠକଟି ଭିନ୍ ଭିନ୍ ସବ୍କମିଟି ଗଠନ କରାଯାଇଛି। ଏହି ଅବସରରେ ସବ୍କମିଟିମାନଙ୍କର ବୈଠକ ଭିଲ୍ ହୋଇଯାଇଛି। ଆଗନୁ ଧାରିଜ ଘୁମରା ମହୋତ୍ସବକେ 4 ବଦଲେ 5 ଦିନ 14-18 ତାରିଖ ତକ କରବାରକେ ବୈଠକଟି ନିଷ୍ପତ୍ତି ନିଆଯାଇଥିଲା। ଦାମନ ଡ୍ୟୁନ ଚାଲିଥିବା ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଥି ଗଲାକାଲି ଓଡ଼ିଶାର ମହିଳା ଫୁଟବଲ ଦଳ ବଡ଼ ସଫଳତା ପାଇଛି। ଓଡ଼ିଶା ଦଳ 11-3 ଗୋଲ୍ ଥି ମହାରାଷ୍ଟ୍ରକେ ହରିଛି। ସତ୍ୟବତୀ ଖଡ଼ିଆ ହେଟ୍ରିକ୍ ଗୋଲ୍ ସହିତ ମୋଟ 5 ଗୋଲ୍ ଦେଇଥିଲେ। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 4 ଭିତରେ ରାତିର ତାପମାତ୍ରା 2-4 ଡିଗ୍ରୀ ତକ କମିକରି ଶୀତ ବଢ଼ିପାରେ। ଏବେ 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗି ଜାଗାନ କୁହୁଡ଼ି ହେବା। ଘନା କୁହୁଡ଼ିକେ ନେଇକରି 6 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।